କେବଳ ଉପଯୁକ୍ତ ପରିଚୟପତ୍ର ବ୍ୟତୀତ ବାକି ସବୁକୁ ଭୋଟ୍ ଗ୍ରହଣ କେନ୍ଦ୍ରରେ ଦାଖଲ କରିଦିଅନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା।